ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସ୍ୱଦେଶୀ ଏବଂ ଖଦି ଉତ୍ପାଦ ବ୍ୟବହାର କରିବାକୁ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯିବ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କରୁର ଦଳାଚକଟା ଘଟଣାର ତଦନ୍ତ ଲାଗି ଜଣିକିଆ କମିଶନ ଗଠିତ। ବିହାର ବିଧାନସଭା ସମେତ 8 ବିଧାନସଭା ଉପନିର୍ବାଚନ ନିମନ୍ତେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କଲେ ନିର୍ବାଚନ ଆୟୋଗ। ଏବଂ ଏସିଆ କପ୍ T20 ପ୍ରତିଯୋଗିତାରେ ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ବପର୍ବାଣୀ ପାଳନ ଅବସରରେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଆପଣାଇବାକୁ ସେ ଅନୁରୋଧ କରିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପର୍ବପର୍ବାଣୀ ସହ ଦେଶରେ ଜିଏସ୍ଟି ସଞ୍ଚୟ ଉତ୍ସବ ମଧ୍ୟ ପାଳନ କରାଯାଉଛି। ସ୍ୱଦେଶୀ ଉତ୍ପାଦ ବ୍ୟବହାର ଦ୍ୱାରା ଜଣେ କାରିଗରର କଠିନ ପରିଶ୍ରମକୁ ସମ୍ମାନ ମିଳିବ ଏବଂ ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱଚ୍ଛତା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଘର ପରିବେଶ ମଧ୍ୟରେ ଏହାକୁ ସୀମିତ ନ ରଖି ସାର୍ବଜନୀନ ଅଞ୍ଚଳ, ବଜାର ଏବଂ ଗ୍ରାମ ପର୍ଯ୍ୟନ୍ତ ଏହାକୁ ବ୍ୟାପକ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ନବରାତ୍ରୀ ପାଳନ ଅବସରରେ ଲୋକମାନେ ଶକ୍ତି ପୂଜା କରନ୍ତି। ଏହି ଅବସରରେ ସେ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାଙ୍କର ସେ ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 2 ହେଉଛି ଗାନ୍ଧି ଜୟନ୍ତୀ। ଜାତିର ପିତା ମହାତ୍ମା ଗାନ୍ଧି ସବୁବେଳେ ସ୍ୱଦେଶୀ ସାମଗ୍ରୀ ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ, ଖଦି ଉପରେ ସର୍ବାଧିକ ପ୍ରାଥମିକତା ଦେଇ ଆସୁଥିଲେ। ଗତ 11 ମଧ୍ୟରେ ଦେଶରେ ଖଦି ପ୍ରତି ଆକର୍ଷଣ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗାନ୍ଧି ଜୟନ୍ତୀରେ ଖଦି ଉତ୍ପାଦ କିଣି ସାମାଜିକ ଗଣମାଧ୍ୟମରେ ହାସ୍ଟ୍ୟାଗ୍ ଭୋକାଲ୍ ଫର୍ ଲୋକାଲ୍ ସହିତ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
बीते 11 साल में खादी के प्रति देश के लोगों का आकर्षण बहुत बढ़ गया है। पिछले कुछ वर्षों में खादी की बिक्री में बहुत तेजी देखी गई। मैं आप सभी से आग्रह करता हूं कि 2 अक्टूबर को कोई न कोई खादी प्रोडक्ट जरूर खरीदें। गर्व से कहें, ये स्वदेशी है। इसे सोशल मीडिया पर #VocalForLocal के साथ शेयर भी करें।
ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପରମ୍ପରା ଏବଂ ନବସୃଜନ ଆଧାରରେ କରାଯାଉଥିବା କାର୍ଯ୍ୟ ସଫଳତା ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ହସ୍ତତନ୍ତ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଭାରତୀୟଙ୍କ ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ବିଜୟାଦଶମୀ ଦିବସ ପାଳନର ଅନ୍ୟ ଏକ ବିଶେଷତ୍ୱ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠାର 100 ପୂରଣ। ଏକ ଶତାବ୍ଦୀର ଏହି ଯାତ୍ରା ଯେତିକି ଆଶ୍ଚର୍ଯ୍ୟଜନକ ଏବଂ ଅଭୂତପୂର୍ବ ସେତିକି ପ୍ରେରଣାଦାୟୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଡକ୍ଟର କେବି ହେଡ୍ଗୱାର 1925 ମସିହାରେ ବିଜୟାଦଶମୀ ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ। ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱଦେଶୀ କିଣି ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯିବ ବୋଲି କହିଛନ୍ତି। ନୂଆଦିଲ୍ଲୀରେ ଆଜି ନକ୍ସଲମୁକ୍ତ ଭାରତର ଉଦ୍ଯାପନୀ ଦିବସରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, 2014 ମସିହାରେ ନରେନ୍ଦ୍ର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଭାରତ 3 ପ୍ରମୁଖ ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥଳର ସମ୍ମୁଖୀନ ହୋଇଥିଲା। ସେଗୁଡ଼ିକ ହେଲା ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ବାମପନ୍ଥୀ ନକ୍ସଲବାଦ କରିଡର। ଏହିସବୁ ସ୍ଥାନରେ ଜାତୀୟ ସୁରକ୍ଷା ପ୍ରଭାବିତ ହେବା ସହ ବିଭିନ୍ନ ହିଂସାତ୍ମକ ଘଟଣା ଘଟୁଥିଲା। ସେ କହିଛନ୍ତି, ଏହିସବୁ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀର୍ଘସ୍ଥାୟୀ ରଣନୀତି ଗ୍ରହଣ କରାଯାଇଛି। 2014 ପରେ ନକ୍ସଲବାଦକୁ ନେଇ ନୀତିଗତ ପରିବର୍ତ୍ତନ କରାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ରୀୟ ପୁଲିସ୍ ବାହିନୀକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଆତ୍ମସମର୍ପଣର ସଂଖ୍ୟା ପୂର୍ବାପେକ୍ଷା ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ଶ୍ରୀ ଶାହା କହିଛନ୍ତି। 12 ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବୁଝାମଣା ପରେ ପ୍ରାୟ 10,500 ଜଣ ନକ୍ସଲବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପୂର୍ବ ଦଶନ୍ଧି ତୁଳନାରେ 2014 2024 ମଧ୍ୟରେ ସୁରକ୍ଷା ଯବାନଙ୍କ ମୃତ୍ୟୁ ସଂଖ୍ୟା 70% ହ୍ରାସ ପାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ତାମିଲନାଡୁର କରୁର୍ଠାରେ ତାମିଲାଗା ଭେତ୍ରି କାଜାଗାମ TVK ପକ୍ଷରୁ ଆୟୋଜିତ ରାଜନୈତିକ ର୍ୟାଲିରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ଲାଗି ତାମିଲନାଡୁ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରୁଣା ଜଗଦୀଶନ୍ଙ୍କ ନେତୃତ୍ୱରେ ଜଣିକିଆ କମିଶନ ଗଠନ କରାଯାଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 39 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭେଷଜ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଡାକ୍ତରଖାନାରେ 81 ଜଣ ଆହତଙ୍କୁ ଚିକିତ୍ସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳା ଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଦିଆଯିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ବିଧାୟକ ନାଇନା ନାଗେନ୍ଦ୍ରନ୍ ଗଣମାଧ୍ୟମକୁ ସୂଚନା ଦେଇ ଘଟଣାର ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ କରାଯିବା ପାଇଁ ଦାବି କରିଛନ୍ତି। ଟିଭିକେର ପ୍ରତିଷ୍ଠାତା ବିଜୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ 20 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଚେନ୍ନାଇର ପାନାୟୁରଠାରେ ଦଳୀୟ ଅଧିକାରୀମାନଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଇତିମଧ୍ୟରେ ଟିଭିକେ ପକ୍ଷରୁ ମାଡ୍ରାସ୍ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ ନିଜ ପକ୍ଷରୁ କରୁର ଦଳାଚକଟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ବିଚାରପତି ଦଣ୍ଡପାଣି ଦଳକୁ ଅଦାଲତ ସମ୍ମୁଖରେ ଔପଚାରିକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଦଣ୍ଡପାଣି ଏବଂ ଜଷ୍ଟିସ୍ ଜ୍ୟୋତି ରମଣଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆସନ୍ତାକାଲି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି। ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟର 8 ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ନିମନ୍ତେ ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସାଧାରଣ ପୋଲିସ ଏବଂ ବ୍ୟୟ ପର୍ଯ୍ୟବେକ୍ଷକ ରହିବେ। 470 ଜଣ ଅଧିକାରୀଙ୍କ ମଧ୍ୟରେ 320 ଜଣ ଆଇଏଏସ୍ ଏବଂ 60 ଜଣ ଆଇପିଏସ୍ ଅଧିକାରୀ ରହିବେ। ସେମାନେ ରାଜ୍ୟରେ ମୁକ୍ତ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ। ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେମାନେ ନିରପେକ୍ଷ ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ଭୋଟର ସଚେତନତା ଏବଂ ନିର୍ବାଚନ ପ୍ରକ୍ରିୟାରେ ଅଧିକ ସଂଖ୍ୟାରେ ଭୋଟରଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବେ। ଜାମ୍ମୁ କାଶ୍ମୀରର ବୁଡ୍ଗାମ୍ ଏବଂ ନାଗ୍ରୋଟା ଆସନ, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘଡ଼ସିଲା, ତେଲେଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତରନ୍ତରନ୍, ମିଜୋରାମର ଡାମ୍ପା ଏବଂ ଓଡ଼ିଶାର ନୂଆପଡ଼ାଠାରେ ଉପନିର୍ବାଚନ ହେବ ବୋଲି ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ତିରିଆପାଣି ଜଙ୍ଗଲ ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ ଯବାନଙ୍କ ସହ ସଂଘର୍ଷରେ ଜଣେ ମହିଳାଙ୍କ ସମେତ 3 ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ଧରେଇ ଦେବା ଲାଗି ମୋଟ 14 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମୃତ ମାଓବାଦୀମାନଙ୍କ ଶରୀର ଉଦ୍ଧାର କରାଯାଇଛି। ସୁରକ୍ଷା ବାହିନୀ ଯବାନମାନଙ୍କ ପକ୍ଷରୁ ଘଟଣାସ୍ଥଳରୁ ବନ୍ଧୁକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଇରାନ ବିରୋଧରେ ଅର୍ଥନୈତିକ ଏବଂ ସାମରିକ କଟକଣା ପୁଣି ଲାଗୁ କରିଛି। 2015 ହୋଇଥିବା ଆଣବିକ ଚୁକ୍ତି ଅଧୀନରେ 10 ବର୍ଷ ପୂର୍ବେ ଇରାନ ଉପରେ ଏହି କଟକଣା ପ୍ରତ୍ୟାହାର କରାଯାଇଥିଲା। ଇରାନ ନିରନ୍ତର ଭାବେ ଆଣବିକ ପରୀକ୍ଷା ଚଳାଇଥିବା ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହଯୋଗ କରୁନଥିବା ଯୋଗୁଁ ବ୍ରିଟେନ୍, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟ ଏହି କଟକଣାକୁ ସମର୍ଥନ ଜଣାଇଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେସିଆନ୍ ଏହି କଟକଣାକୁ ଅଯୌକ୍ତିକ ଏବଂ ବେଆଇନ ବୋଲି କହିଛନ୍ତି। ସେ କହିଛନ୍ତି ଇରାନ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରତି ଆଗ୍ରହୀ ନୁହେଁ। ଏହି କଟକଣା ଯୋଗୁଁ ଇରାନ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନାରୁ କ୍ଷାନ୍ତ ରହିପାରେ। ମିଳିତ କାର୍ଯ୍ୟାନ୍ୱୟନ ଯୋଜନା JCPOA ପକ୍ଷରୁ ଇରାନର ଆଣବିକ କାର୍ଯ୍ୟକ୍ରମକୁ ସଂକୁଚିତ କରାଯାଇଛି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲା ସାର୍କୋଜିଙ୍କୁ ଦୁର୍ନୀତି ଏବଂ ପ୍ରଭାବିତ କରିବା ଅଭିଯୋଗରେ 5 ବର୍ଷ କାରାଦଣ୍ଡାଦେଶ ଦିଆଯାଇଛି। ଫ୍ରାନ୍ସ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏଭଳି ଜେଲ୍ ଦଣ୍ଡାଦେଶ ପ୍ରଥମ। 68 ବର୍ଷୀୟ ସାର୍କୋଜି ଜଣେ ବିଚାରପତିଙ୍କୁ ଲାଞ୍ଚ ଦେଇ ତାଙ୍କଠାରୁ ଗୁପ୍ତ ତଥ୍ୟ ସଂଗ୍ରହ କରିବା ଅଭିଯୋଗରେ ଦଣ୍ଡିତ କରାଯାଇଛି। ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ। ଏପର୍ଯ୍ୟନ୍ତ ଭାରତ 11 ଏସିଆ କପ୍ ଫାଇନାଲ୍ ଖେଳି 8 ବିଜୟ ହାସଲ କରିଛି। ଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ରେଞ୍ଜ ଷ୍ଟାଡିୟମ୍ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଜୁନିୟର ୱାର୍ଲ୍ଡ କପ୍ର 50 ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାର ମହିଳା ବର୍ଗରେ ଭାରତର ଅନୁଷ୍କା ଠକୁର ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। 50 ମିଟର ବନ୍ଧୁକ ଚାଳନା ପୁରୁଷ ବର୍ଗରେ ଆଦ୍ରିଆନ୍ କର୍ମକାର ରୌପ୍ୟପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱଦେଶୀ ଏବଂ ଖଦୀ ଉତ୍ପାଦ ବ୍ୟବହାର କରିବାକୁ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯିବ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କରୁର ଦଳାଚକଟା ଘଟଣାର ତଦନ୍ତ ଲାଗି ଜଣିକିଆ କମିଶନ ଗଠିତ ଏବଂ ଏସିଆ କପ୍ T20 ପ୍ରତିଯୋଗିତାରେ ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।